ଗଳ୍ପ ରକ୍ତ କରବି, ଗାଳ୍ପିକ ଅଧ୍ୟାପକ ରାଜକିଶୋର ରାୟ। ହିମାଳୟ ଓକ୍ ବୃକ୍ଷ ପାଇନ୍ ବଣ ଆଉ ତୁଷାର ଚିତ୍ରିତ ଶୃଙ୍ଗ ଘେନି ସେଦିନ ହସି ଉଠୁଥିଲା ଦାର୍ଜିଲିଂ। ସେ ହସଥିଲା ନୀଳିମ ପୁଣି ଶୁଭ୍ର ନମ୍ର। ସୂର୍ଯ୍ୟରଶ୍ମିର ଲହରୀ ସ୍ୱପ୍ନ ସେଠି ତଟୁଘୋଡ଼ାର ଶୈଳଦେହ ଉପରେ ଖୁରା ଶବ୍ଦ ପଥଚାରୀକୁ ସ୍ୱପ୍ନର ଜାଗ୍ରତ ଅବସ୍ଥାକୁ ନେଇ ଆସୁଥିଲା। ବାୟୁର ତରଙ୍ଗେ ତରଙ୍ଗେ ନଭଶ୍ଚୁମ୍ବି ହୋଟେଲ ମାଳାର ଗବାକ୍ଷ ଦେଇ ଭାସି ଆସୁଥାଏ ନର୍ତ୍ତକୀର କଣ୍ଠ ସହିତ ବହୁ ବିଦେଶୀ ଅର୍କେଷ୍ଟ୍ରାର ସମନ୍ୱିତ ଗୁଞ୍ଜରଣ। ଏ ଦାର୍ଜିଲିଂ ଶୈଳ ନିବାସ, ଶୈଳ ହିଁ ଏହାର ଆତ୍ମା, ଶୈଳ ହିଁ ଏହାର ପ୍ରକୃତି। ନଗାଧିରାଜ ହିମାଳୟ ହିମବଳୟର ଉର୍ଦ୍ଧ୍ୱକୁ ଉଠିଯାଇ କି ଅବ୍ୟକ୍ତ ଆରାଧନାରେ ପ୍ରଣତି ଜଣାଉଥାଏ ବିଶ୍ୱବିଧାତାଙ୍କୁ। ଏହିପରି ଗୋଟାଏ ବିଶ୍ୱାତ୍ମ ଆବେଗ ପାଇବି ବୋଲି ଧାଇଁ ଆସିଥିଲି ଏହି ଶୈଳ ନିବାସକୁ। ଜୀବନର ମଧ୍ୟାହ୍ନ ଅତିକ୍ରାନ୍ତ, ସାୟାହ୍ନ ବି କ୍ରମେ ଅସ୍ତମିତ, ଅବଶିଷ୍ଟ ନିଶିଥର ପ୍ରତୀକ୍ଷା। ଯେତେବେଳେ ଚକ୍ଷୁ ଦୁଇଟି ମୁଦ୍ରିତ ହୋଇଯାଇ ଆମନ୍ତ୍ରଣ କରିବ ଜୀବନର ସମାପ୍ତି ଉତ୍ସବକୁ, ସେତେବେଳେ ସରିଯିବ ସବୁ ଦୃଶ୍ୟ ଦେଖା। ସଂସାର ନୀଡ଼ର ଶବ୍ଦ ଆକର୍ଷଣକୁ ପଛରେ ପକାଇ ସାଜିଥିଲି ପଥର ପଥିକ ବେଶ। ଇଚ୍ଛା କରିଥିଲେ ଭାରତବର୍ଷର ବଡ଼ ବଡ଼ ସହର ବମ୍ବେ, ମାନ୍ଦ୍ରାଜ, ଲକ୍ଷ୍ନୌକୁ ଯାଇପାରିଥାନ୍ତି, କିନ୍ତୁ ଏ ବିରାଟ ସହରଗୁଡ଼ାକରେ ଜୀବନ ଲୀଳାର ତରଙ୍ଗାୟିତ ମୋହ ଥାଇପାରେ ନାହିଁ। ସେଥିରେ ଆତ୍ମାକୁ ନିରବଧି ଆନନ୍ଦ ସ୍ରୋତରେ ଭସାଇ ଦେଇ ମଣିଷ ଜୀବନକୁ ସାର୍ଥକ କରିବାର ଉପାଦାନ। ଜୀବନର 60 ବର୍ଷ ବିତିଗଲା, ପକ୍ଷରେ ଉଡ଼ିବାର ଯନ୍ତ୍ର ଭଗବାନ ଖଞ୍ଜି ଦେଇଥିଲେ। କେଉଁଆଡ଼କୁ ଉଡ଼ିଯିବ ତାହାର ନିର୍ଦ୍ଦିଷ୍ଟ ପଥରେଖା ଟାଣିନଥିଲେ, ତାହା ହିଁ ଭଗବାନତ୍ଵ। 60 ବର୍ଷ ସରିଗଲା ସମତଳ ସନ୍ତାପିତ ଭୂଭାଗ ଉପରେ, ଆଖି ଚାହିଁଲା ଶେଷରେ ଉପରକୁ ଦେଖିବାକୁ। ଉର୍ଦ୍ଧ୍ୱ ଆକାଶ ତଳେ ଶୈଳ ଶିଖରର ଅପୂର୍ବ ଉନ୍ମୁଖ ସମର୍ପଣ ଭଙ୍ଗୀକୁ ଦେଖିବାକୁ ହୃଦୟ ଡାକ ଦେଲା। ସେଇଥିପାଇଁ ବାଛିନେଲି ଦାର୍ଜିଲିଂ ଶୈଳ ନିବାସ। କହିଛି ସଂସାରକୁ ଭୁଲିବା ପାଇଁ ମୁଁ ଆସିଛି, ପାଇନ୍ ଆଉ ଓକ୍ ବଣ ଭିତରକୁ ଆସିଛି ଜୀବନର ହଜିଲା ଶ୍ରୀ ଖୋଜିବାକୁ। ବନ୍ୟପକ୍ଷୀ ସମାକୁଳ, ତୁଷାର ଭରା ପର୍ବତ ମଥା, ଆଉ ଏଇ ଯେ ପାର୍ବତ୍ୟ ସଦା ପ୍ରଫୁଲ୍ଲ କାମିନୀମାନେ ସ୍ୱଚ୍ଛନ୍ଦରେ ଆରୋହଣ କରୁଛନ୍ତି ଗୋଟାକ ପରେ ଗୋଟାଏ ଗିରିବର୍ମକୁ। ଏଇ ମନୋହର ଭୂମି ମୋତେ ଅସ୍ଥିର କରେ। ଟିକିଏ ମେଘଭାଙ୍କରେ ରଶ୍ମି ଦେଖିଲେ ମୁଁ ଧାଇଁଯାଏ ସୂର୍ଯ୍ୟମଣ୍ଡଳ ଦିଗକୁ, ଯେମିତି ହାତ ମୁଠାରେ ସେ ସମ୍ପଦକୁ ମୁଁ ରଖିଦେବି ପୂର୍ଣ୍ଣ କରି। ଜୀବନର କଳା ଓ କବିତାର ପୂଜାରୀ ହୋଇ ରହିଗଲି, ସୃଷ୍ଟି କରିପାରିଲି ନାହିଁ। ବିଶ୍ୱଧାତାଙ୍କୁ ବନ୍ଦନା ଶୁଣାଇବା ପାଇଁ କଣ୍ଠରେ ବି କାକଳି ସଞ୍ଚରିଲା ନାହିଁ। କେବଳ ମଣିଷଟିଏ ଦୈହିକ ଜୀବ, ତଥାପି ଥରେ ଥରେ ଅନନ୍ତକୁ, ଅସୀମକୁ, ଅରୂପକୁ ଖୋଜିବା ପାଇଁ ଅନ୍ତର ହାହାକାର କରେ। ସେହି ହାହାକାରର ନିର୍ମମ ଆଲୋଡ଼ନ ମୋତେ ଏଠାକୁ ଟାଣି ଆଣିଛି। ଦେଖେ ଯଦି ଜୀବନଶ୍ରୀର ମୁକ୍ତାଙ୍ଗନରେ କିଛି ପଦାର୍ଥ ପାଏ ଯାହାକୁ ସାଉଁଟି ନେଲେ ମୁଁ କିଛିଦିନ ବଞ୍ଚିଯିବି ଯଥାର୍ଥ ବଞ୍ଚିବା ଉଦ୍ଦେଶ୍ୟରେ। ଏବେ କାହାଣୀ କହେ, କ'ଣ ମିଳିବ ଆତ୍ମଚିନ୍ତାରେ? ଏମିତି ତ କେତେ କିଏ କ'ଣ କହିଛନ୍ତି, ମୋ କଥାରେ, ମୋ ଅନୁଭୂତିରେ ବିଶ୍ୱକୁ ବିଶ୍ୱାସ ଯୋଗାଇବାର କ'ଣ ବା ଅଛି? ସେଦିନ ପ୍ରଭାତରୁ ଘୋର ସ୍ତରାୟିତ ପତଳା ବରଫ ପଡ଼ୁଥାଏ ତୁଳାର ଜିଗ୍ଜିଗ୍ ତନ୍ତୁ ପରି ଆକାଶରୁ। ମଥାରେ କ୍ୟାପ୍, ସର୍ବାଙ୍ଗରେ ଥିଲା ତୁଷାର ଛିଟାରୁ ରକ୍ଷା ପାଇବା ପାଇଁ ଅରଣ୍ୟ ପୋଷାକ। ନିସ୍ତବ୍ଧ ଭୂମିସୀମା, ନିସ୍ତବ୍ଧ ଯେମିତି ଶିବ ପାର୍ବତୀ କୈଳାସ ଶୃଙ୍ଗରେ। ସର୍ବତ୍ର ଦେହଭାବ, ଏଠାରେ ମଣିଷ ଇଚ୍ଛା କଲେ ବି ନରହତ୍ୟା କରିପାରିବ ନାହିଁ, ଇଚ୍ଛା କଲେ ବି ହିଂସ୍ର ହୋଇପାରିବ ନାହିଁ, କିନ୍ତୁ ହେଉଛି ତ, ଧନ୍ୟ ମଣିଷ। ସ୍ୱର୍ଗରେ ବି ଅମୃତରେ ସେ ବିଷ ଭରିଦେବ, ମୁଁ ସେ କଥା କହୁନାହିଁ। ମୁଁ କହୁଛି ଦେବଦର୍ଶନ ଘଟୁଛି ଏଠି ପ୍ରତି ମୁହୂର୍ତ୍ତରେ। ହଠାତ୍ ଅତି ଅସ୍ପଷ୍ଟ ଘଣ୍ଟାଧ୍ୱନି ଶୁଣିବାକୁ ପାଇଲି, କ୍ରମେ ସେ ରବ ସ୍ପଷ୍ଟତର ହେଲା। ଏ ଧ୍ୱନିର ଗୋଟାଏ ଆକର୍ଷଣ ଅନୁଭବ କଲି, ଏହାର ଏକ ନିର୍ଦ୍ଦିଷ୍ଟ ଛନ୍ଦ ଅଛି। ଧ୍ୱନିର ଜଞ୍ଜାଳ ଓ ବିରକ୍ତି ନାହିଁ, ଏହା ପବିତ୍ର ଓ ଶାନ୍ତ। ମୋର ପରିଚିତ ଅଛି ଏହି ଶବ୍ଦ ସହିତ, ସହରମାନଙ୍କରେ ଯାତ୍ରା କରୁ କରୁ ମୁଁ ସ୍ତବ୍ଧ ହୋଇ ରହିଯାଏ ଯେଉଁଆଡ଼ୁ ଭାସି ଆସୁଥାଏ ଏ ନିକୋଣ ସିଆଡ଼େ କାନ ଡେରେ। ପାଦ ଖେଳାଇ ଚାଲିଯାଏ ଅନୁସରଣ କରି ପ୍ରଭୁଙ୍କ ଆବାସକୁ, ଯେଉଁଠି ମହମବତୀର ଆଲୋକମାଳା ତଳେ ନରନାରୀ ମଥାନତ କରି ପ୍ରାର୍ଥନା କରୁଥାନ୍ତି, ଗାଉଥାନ୍ତି ଈଶସ୍ତୁତି। ଜଗତକୁ ଜାଗ୍ରତ କରିଦିଏ ଈଶ୍ୱରଙ୍କର ଏ ଅକୁତ ଭୟ ବାଣୀ, ଯାହା ବିସ୍ତାରିତ ସ୍ପଷ୍ଟତର ଧ୍ୱନି ମାଧ୍ୟମରେ ସଞ୍ଚରିଯାଏ ପ୍ରତି ହୃଦୟକୁ। ଏତେବେ କ'ଣ ସେହି ପୂତଘଣ୍ଟା, ସେହି ପବିତ୍ର ଈଶ୍ୱର ନିବାସ, ସେହି ପବିତ୍ର କୃଷବିଦ୍ଧ ଅମର ଆତ୍ମାର ଡାକ, ଆସ ମୋ ପାଖେ ଶରଣ ନିଅ, ମୁଁ ଉଦ୍ଧାର କରିବି। ହଁ, ଗିର୍ଜା ସୁନ୍ଦର ଗୋଟିଏ କାଷ୍ଟ ନିର୍ମିତ ଗୃହ, ଉପରେ କୃଷଚିହ୍ନର ଅପୂର୍ବ କାରିଗରୀ ନିର୍ମାଣ। ପ୍ରଭୁ ଝୁଲି ଯାଇଥିଲେ ଏଇ କ୍ରସରେ, ଯୁଗ ଯୁଗ ବିତିଯିବ, ଏ ଚିହ୍ନ ଆବୃତ ସତ୍ୟ ଘେନି ଝାଟକୁଥିବ, କଣ୍ଟକ ଶଯ୍ୟାରେ ତାଙ୍କର ମୃତ୍ୟୁ। ସେ ମରଣ କେଡ଼େ ରମଣୀୟ, କାଳେ କାଳେ ସେ ମୃତ୍ୟୁ ଝରାଉଥିବ ଜୀବନ ସଙ୍ଗୀତର ଝରଣା। ଜିସସ୍ ଖ୍ରୀଷ୍ଟ ତାଙ୍କରି ମନ୍ଦିର, ପ୍ରାଣରେ ମୋର ଅଶେଷ ଶାନ୍ତି। ଦାର୍ଜିଲିଂର ଅରଣ୍ୟ ଶୈଳମୟ ପ୍ରକୃତି ଆଜି ଏଇ କ୍ଷଣରେ ଈଶ୍ୱରୀୟ ବନ୍ଦନାରେ ବିଭୋର। ମୁଁ କ୍ରମେ ଉଚ୍ଛନ୍ନ ହେଲି, ଚଞ୍ଚଳ ପଦପାତରେ ଚାଲିଲି, ଭଗବାନ ଡାକୁଛନ୍ତି। ଉପର ପୋଷାକ ଦେହରୁ କାଢ଼ି ନେଇ ବରଫର ଧଳା ଚାଦରକୁ ସେଥିରୁ ଝାଡ଼ିଦେଇ ମଥାନତ କରି ପ୍ରବେଶ କଲି ମନ୍ଦିର ଅଭ୍ୟନ୍ତରରେ। କାହାଣୀ କେବେ କହିବି, ଆଗେ ବସିଯାଏ, ପ୍ରଶାନ୍ତ ହୋଇଉଠୁ ହୃଦୟବେଦୀ। ପଥହରା ଶାନ୍ତିହରା ଜଞ୍ଜାଳ ଘେରି ଏ ଆତ୍ମା ପ୍ରଥମେ ଅମୃତ ପାଉ, ପ୍ରାର୍ଥନା ସଙ୍ଗୀତ ଗାଇଥିଲେ ସେମାନେ, ଗମ୍ଭୀର ଉଦ୍ଦାତ ସେ ଗୁଞ୍ଜନ। ଇଂରେଜୀ ଆମେରିକାନ୍ ଟୁରିଷ୍ଟ ବିଚିତ୍ର ପୋଷାକରେ ସେମାନେ, ଭାରତୀୟ ବି ଅଛନ୍ତି, ବୃଦ୍ଧ ବୃଦ୍ଧା ନରନାରୀ, ପୂର୍ଣ୍ଣ ହୋଇଛି ସେ ଧ୍ୟାନ ମନ୍ଦିର। କାହାର ଧ୍ୟାନକୁ ଆଘାତ ନ କରି ଧୀରେ ସର୍ବଶେଷ ଆସନରେ ବସିଲି। ମୁଁ କିଏ ମୋର ବିଚାର ରହିଲା ନାହିଁ, ପ୍ରଭୁଙ୍କର ଜଣେ ସନ୍ତାନ। ଆନନ୍ଦ ଓ ଶାନ୍ତି ଅନ୍ୱେଷଣରେ ଆଜି ସେ ପରିବ୍ରାଜକ, କିଛି ମିଳିବାର ଅଭିଳାଷ ନାହିଁ। ଆଗରେ ଖ୍ରୀଷ୍ଟମୂର୍ତ୍ତି, ପାଖରେ ଜନନୀ ମାଡୋନାଙ୍କର ତୈଳଚିତ୍ର, ପରିବେଶ ଭିତରେ ଲକ୍ଷ୍ୟ କଲି ଏହି ନିତ୍ୟ ନୈମିତିକ ଗିର୍ଜା ପ୍ରାର୍ଥନା ବନ୍ଦନା ଆସର ନୁହେଁ, କିଛି ବିଶେଷତ୍ୱ ଅଛି। ଏହା ବିଚିତ୍ର ଏକ ସମ୍ଭାର, ଖ୍ରୀଷ୍ଟ ପୂଜା ଯାହାକି ମୁଁ ଓଡ଼ିଶାରେ ଦେଖିଛି ଭିନ୍ନ ପ୍ରସଙ୍ଗରେ। ତେବେ କ'ଣ ଏହା? ପ୍ରାର୍ଥନାର ଶେଷ ମୂର୍ଚ୍ଛନା ମିଳିଯିବା ପରେ ଜଣେ ସୁଠାମ ସୁନ୍ଦର ଜ୍ୟୋତିର୍ମୟ ବୃଦ୍ଧ ଆସନ ଛାଡ଼ି ଛିଡ଼ା ହେଲେ। ହଁ, ସେ ଧର୍ମଯାଜକ, ତାଙ୍କରି ଅଧିନାୟକତ୍ୱରେ ଆଜିର ଉତ୍ସବ ପରିଚାଳିତ। ଶୁଭ୍ର ଚାପକନରେ ଆଚ୍ଛାଦିତ ଏହାଙ୍କର ଅଙ୍ଗ, ବକ୍ଷ ଉପରେ ଦୋଳିତ ହେଉଛି କୃଷବିଦ୍ଧ ଯୀଶୁ ଶରୀର, ରକ୍ତର ଛିଟାରେ ଈଶତ୍ ଲୋହିତ ବର୍ଣ୍ଣ ଧରିଛି ସେ ସଙ୍କେତ। ଇଂରାଜୀ ଭାଷାରେ ଆରମ୍ଭ କଲେ, ଉତ୍ସବର ଶେଷ ପର୍ଯ୍ୟାୟରେ ଆମେମାନେ ଉପସ୍ଥିତ। ଯୀଶୁ ଗୁଣଗାନର ଅବଧି ନାହିଁ, ଗୁଣର ସମୁଦ୍ର ସେ, କେଉଁଠାରେ ଆମେ ତାଙ୍କୁ କଳନା କରିବା? ଆଜିର ଉତ୍ସବର ମହତ୍ତ୍ୱ ଦୁଇଟି ଭିନ୍ନ ଭିନ୍ନ ଜୀବନ, ଅର୍ଥାତ୍ ସେହି ପରମାତ୍ମାଙ୍କର ସନ୍ତାନ ସର୍ବସମକ୍ଷରେ ଆଉ ପରମ ପିତା ସମକ୍ଷରେ ପ୍ରତିଜ୍ଞାବଦ୍ଧ ହେଲେ, ସେମାନଙ୍କର ଆତ୍ମାର ଓ ଶରୀରର ମିଳନ ଘଟିଲା। କେହି ଏ ବନ୍ଧନକୁ ଛିନ୍ନ କରିପାରିବେ ନାହିଁ, ସେମାନେ ପବିତ୍ର ପରିଣୟ ସୂତ୍ରରେ ଆବଦ୍ଧ ହେଲେ। ମାଇ ବୟ ଶାଶ୍ୱତ ଆଣ୍ଡ ମାଇ ଡଟର ଶାଶ୍ୱତୀ, ଈଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଏମାନେ ଏହି ପ୍ରାଣସ୍ପର୍ଶୀ ପରିବେଶ ଭିତରକୁ, ହିମାଳୟର ନିମ୍ନସ୍ଥ ଦାର୍ଜିଲିଂ ସହରକୁ ଓଡ଼ିଶାରୁ ଆସିଛନ୍ତି। ପ୍ରକୃତିର ଶାନ୍ତ ଦିଗ୍ବଳୟରେ ଦୁଇଟି ହୃଦୟକୁ ଏକାନ୍ତ ଓ ଏକତ୍ର କରିବାକୁ, ତାହା ସମ୍ପନ୍ନ ହେଲା। ଅବଶିଷ୍ଟ ରହିଲା ଦୁଇ ଜଣ ଭଦ୍ରବ୍ୟକ୍ତି ସାକ୍ଷୀ ରହି ସ୍ୱାକ୍ଷର କରିବେ ବିବାହ ରେଜିଷ୍ଟରରେ। ଆମେନ୍। ନିଷ୍ପନ୍ଦ ଥିଲି, ଚମକ ପାଇଲି, ଏଠାରେ ଓଡ଼ିଶାରୁ ଆଗତ ଦୁଇ ପରିବାର ଭିତରେ ଶୁଭ ପରିଣୟର ବ୍ୟବସ୍ଥା, ଆଶ୍ଚର୍ଯ୍ୟ। କିଏ ଏମାନେ? ଦୂରରେ ଥିବାରୁ କାହାକୁ ମୁଁ ଦେଖିପାରୁନାହିଁ। ଧର୍ମଯାଜକ ପୁନର୍ବାର ଗୁରୁଗମ୍ଭୀର ଭାବରେ ଡାକଦେଲେ, ୟୁ ମାଇ ବୟ, ଆପଣ ଆସନ୍ତୁ, ମୋ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଛି, ଆପଣ ଆସନ୍ତୁ, ଏଇ ପୀଠ ଉପରକୁ ଆସନ୍ତୁ, ଶାଶ୍ୱତ ଶାଶ୍ୱତୀକୁ କଲ୍ୟାଣ କରି ସ୍ୱାକ୍ଷର କରନ୍ତୁ। ଏ ସ୍ୱାକ୍ଷର କେବଳ କାଳି କଲମର ସହଯୋଗରେ ଲିଖିତ ଅକ୍ଷର ଗୁଡ଼ିଏ ନୁହଁ, ଏହା ଈଶ୍ୱର ସ୍ନେହାଙ୍କିତ ଭାବମୟ ସ୍ୱୀକୃତି। ଆପଣଙ୍କର ନାମ? ମିଷ୍ଟର ଜୋନାଥନ ଫ୍ରାଙ୍କ, ଆପଣ ଯେ କେହି ହୁଅନ୍ତୁ, ଈଶ୍ୱରଙ୍କର ପୁତ୍ର, ଆସନ୍ତୁ, ମୋ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଛି। ମିଷ୍ଟର ଫ୍ରାଙ୍କ ଧୀରେ ମଥାନତ କରି ଆସି ସ୍ୱାକ୍ଷର କଲେ। ବର ଓ କନ୍ୟା ମଥାରେ ହାତ ଦେଇ ପ୍ରାର୍ଥନା କଲେ। ବେଶ ଭାବଗମ୍ଭୀର ହୋଇଉଠିଲା ଏ ସମର୍ପଣର ଐକାନ୍ତିକ ଦୃଶ୍ୟ। ପୁନର୍ବାର ଧର୍ମଯାଜକ ଚାରିଆଡ଼େ ଚାହିଁଲେ, ହଠାତ୍ ତାଙ୍କ ଆଖି ଦୀପ୍ତ ହୋଇଉଠିଲା, ସେ ହସିଦେଲେ, କହିଲେ, ୟୁ ମାଇ ବୟ, ନୋ ନୋ, ୟୁ ୟୁ, ଆପଣ ଆସନ୍ତୁ, ଆପଣଙ୍କ ଉପରେ ମୋ ଆଖି ପଡ଼ିଛି। ମୁଁ ଗୋଟାଏ ପ୍ରଶାନ୍ତିର ପ୍ରଲେପ ଅନୁଭବ କରୁଛି। ମାଇ ବୟ, ଆପଣଙ୍କ ଉପରେ ମୋର ନେତ୍ରପାତ ହେବାବେଳେ ମୁଁ ଗଭୀର ଆନନ୍ଦ ଅନୁଭବ କରୁଛି। ଆପଣ ଈଶ୍ୱର ପ୍ରେରିତ ବ୍ୟକ୍ତି। କିନ୍ତୁ କିଏ କିଏ ଏ ଭଦ୍ରଲୋକ? ଡେରି କରୁଛନ୍ତି କାହିଁକି? ଆସୁନାହାନ୍ତି ତ? ଅତିଥିମାନେ ପଛକୁ ଫେରି ଚାହିଁଲେ। କିଏ ସେ ବ୍ୟକ୍ତି ଯାହାଙ୍କୁ ଆବିଷ୍କାର କରି ଫାଦରଙ୍କର ଗଭୀର ଆନନ୍ଦ ହୋଇଛି? କିଏ ସେ? ଏ କ'ଣ, ମୋର ସର୍ବାଙ୍ଗ ଥରି ଉଠିଛି କାହିଁକି? ପାଦରେ ପ୍ରକମ୍ପ, ମୋ ଆଖିକୁ କିଛି ଦେଖାଯାଉନାହିଁ। ଦେବଦୂତ ଧର୍ମଯାଜକଙ୍କର ଦୁଇଟି ଆଙ୍ଗୁଠି ଗୋଟାଏ ବନ୍ଧୁକର ଅଗ୍ରଭାଗ ଭଳି ମୋରି ଆଡ଼କୁ ପ୍ରସାରିତ। ମୁଁ ତାହେଲେ ନିମନ୍ତ୍ରିତ କାହିଁକି? ନା ନା, ମୁଁ ନୁହେଁ, ଆଉ କିଏ ହୋଇଥିବ? ମୁଁ ଏଠାରେ ଅପରିଚିତ, ପୁଣି ଓଡ଼ିଶାବାସୀ। ତଥାପି ଦେଖିଲି ସେ ଆଙ୍ଗୁଠି ଦୁଇଟି ମୋତେ ହିଁ ଠାବ କରି ଆହ୍ୱାନ ଦେଉଛନ୍ତି, ଆସ ସ୍ୱାକ୍ଷର କର। ମୁଁ ହତବାକ୍ ହୋଇ ପଛକୁ ଚାହିଁଲି। ମୁଁ ସର୍ବଶେଷ ବ୍ୟକ୍ତି, ତାପରେ ତ ଆଉ କିଏ ନାହାନ୍ତି। ତାପରେ ଆକାଶ, ସୁଦୂର ଶୋଭା ଓ ହିମଶୃଙ୍ଗ, ତାପରେ ପୃଥିବୀ। ମୁଁ ଏକ ପ୍ରକାର ସଂଜ୍ଞା ହରାଇ ବସିଲି। ହଠାତ୍ କାନ୍ଧ ଉପରେ କାହାର ହାତର ସ୍ପର୍ଶ। ସେହି ଈଶ୍ୱର ପ୍ରେମିକ ପୁରୋହିତଙ୍କ ସ୍ମିତ ହାସୋଜ୍ୱଳ ମୁଖ ନଇ ଆସିଛି ମୋର ଅବନତ ମଥା ଉପରକୁ। ସେ ମୋତେ ଛିଡ଼ା କରାଇଦେଲେ ଆଉ କହିଲେ, ଏହା ଈଶ୍ୱରୀୟ ଜ୍ଞାନ, ଇନ୍ସପିରେସନ୍। ମୁଁ ଯେତେବେଳେ ଆପଣଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଆହ୍ୱାନ ଦେଉଥିଲି, ସେତେବେଳେ ଭାବନ୍ତୁ ନାହିଁ ଯେ ଫାଦର ଗ୍ରିଗେରୀ ଡାକୁଥିଲା। ତାର କି ଶକ୍ତି ଅଛି କାହାକୁ ଡାକିବ? ମୁଁ ଜାଣେ ନା ଆପଣ କିଏ, ଦରକାର ନାହିଁ। କେଉଁ ଜାତିର, କେଉଁ ରାଜ୍ୟର, କେଉଁ ବର୍ଣ୍ଣର ତାର ବି ଆବଶ୍ୟକତା ନାହିଁ। ଆପଣ ପ୍ରଭୁଙ୍କର ସନ୍ତାନ। ଏ କାର୍ଯ୍ୟରେ ଜିସସ୍ ଆପଣଙ୍କର ସହାୟତା ଚାହୁଁଛନ୍ତି। ସେ ଜାଣନ୍ତି ଏହାର ପରିଣାମ କ'ଣ। ଆସନ୍ତୁ, ଦ୍ୱିଧା କରନ୍ତୁ ନାହିଁ, ଆପଣ ନିର୍ବାଚିତ ହୋଇଛନ୍ତି ତାଙ୍କରି କରୁଣାରୁ। ମୋ ଆଖିରୁ ସେତେବେଳେ ଜଳଧାରା ଖସି ଆସୁଥାଏ। କିଏ ଏହି ଶାଶ୍ୱତ? ଓଡ଼ିଶାର ପୁଅ? କିନ୍ତୁ ଶାଶ୍ୱତ ବୋଲି ତ, ତାହେଲେ ମା ତାର କରୁଣା ଏଇଠି ରହିଛି, ସ୍ୱାମୀ ଅନିର୍ବାଣ, ଏମାନେ ଏତେ ଦୂର ଆସି ଶାଶ୍ୱତର ବିବାହ ସମ୍ପନ୍ନ କଲେ କାହିଁକି? ବିବାହ ବେଦି ଡାହାଣକୁ ଚାହିଁ ଦେଖିଲି, ମଥାପତି ବସି ରହିଛି କରୁଣା। ସେହି କରୁଣା ପାଖରେ ବସିଛନ୍ତି ସେମିତି ମଥାପତି ଅନିର୍ବାଣ। ଟିକିଏ ଦୂରରେ ଧର୍ମଯାଜକଙ୍କର ଆସନ ଆଗରେ ମୋର ଜୀବନର ଆଦରର ସୁଠାମ ପରିପୁଷ୍ଟ ତାରୁଣ୍ୟର ବିଗ୍ରହ ସହସ୍ର ତେଜଶିଖାରେ ଶିଖାଇତ ଶାଶ୍ୱତ ପାଖରେ ଅବଗୁଣ୍ଠନବତୀ ସହଧର୍ମିଣୀ ଶାଶ୍ୱତୀ। ଦେଖିଲି କରୁଣା ଆଖିପତାରୁ ଅଶ୍ରୁ ପୋଛିଦେଇ ତା ଆସନରୁ ଉଠିଆସି ମୋତେ ଦୁଇଟି ପୁଷ୍ପଗୁଚ୍ଛ ଧରାଇଦେଲା। ଅନିର୍ବାଣ ଚାଲିଗଲେ ଅନ୍ୟ ଦିଗକୁ। ଅର୍କେଷ୍ଟ୍ରାର ମଧୁର ଲଳିତ ସ୍ୱନ ଖେଳି ବୁଲିଲା ପ୍ରଭୁ ମନ୍ଦିରର କୋଣ ଅନୁକୋଣରେ। ମୋ ଜୀବନର ଅପରିକଳ୍ପନୀୟ ଏକ ସତ୍ୟ ଶାନ୍ତ ମୁହୂର୍ତ୍ତରେ ମୁଁ ବିବାହ ରେଜିଷ୍ଟରରେ ସ୍ୱାକ୍ଷର ଦେଲି, ଶାଶ୍ୱତ ଓ ଶାଶ୍ୱତୀର ବନ୍ଧନକୁ ସ୍ୱୀକୃତି ଦେଇ। ହାତ ଥରି ଯାଇଥିଲା ଲିପି ସୃଷ୍ଟି କରିବାରେ। ତାପରେ ଟାଣି ଆଣିଲି ଛାତି ଉପରକୁ ସେମାନଙ୍କୁ, ନବଜୀବନର ବ୍ରତୀ ଓ ବ୍ରତଚାରିଣୀକୁ। ଏ କ'ଣ ସ୍ୱପ୍ନ ନା ସତ୍ୟ? ଶାଶ୍ୱତ ନଇଁ ପଡ଼ି ମୋର ପାଦ ଧୂଳି ନେବା ମାତ୍ରେ ମୁଁ ତାକୁ ପୁନର୍ବାର ନିବିଡ଼ ଆଶ୍ଳେଷରେ ଟାଣି ଧରିଲି। ସେ କେବଳ ଏତିକି କହିଲା, ଆପଣ ଏଠି? କି ଆଶ୍ଚର୍ଯ୍ୟ, ଏଇ ଦୂର ଦାର୍ଜିଲିଂରେ? ମାମିଙ୍କୁ କେତେଥର କହିଛି ଆପଣଙ୍କୁ ନିମନ୍ତ୍ରଣ କରିବା ପାଇଁ, ମାମି କହୁଥାନ୍ତି ଯେ ଆପଣ ଏତେ ବାଟ ଆସିବେ ନାହିଁ, ତାଛଡ଼ା ସେଥିର ଆବଶ୍ୟକତା ନାହିଁ। ଆପଣଙ୍କ ଭଳି ଶୁଭେଚ୍ଛୁଙ୍କୁ ପାଇ ଆମେ ଦୁଇଜଣ ଅତି କୃତଜ୍ଞ। କାନରେ ମୋର ପ୍ରତିଧ୍ୱନିତ ହେଲା, ଶୁଭେଚ୍ଛୁ, ଶୁଭେଚ୍ଛୁ। ହାଏ ଗିର୍ଜାଶୂନ୍ୟ, ସମସ୍ତେ ଚାଲିଗଲେ, ଉତ୍ସବ ଶେଷ, ରହିଗଲୁ କରୁଣା ଓ ମୁଁ। କରୁଣା କହିଲା, ଆଖିକୁ ବିଶ୍ୱାସ କରିପାରିଲି ନାହିଁ, ତମେ ତମେ ହାତ ଧରି ପକାଇ ଅଶ୍ରୁ ଆଚ୍ଛନ୍ନ ଚକ୍ଷୁରେ ମୋତେ ଥରେ ଚାହିଁ ଦେଇ କହିଲା, ଆସ, ସମସ୍ତେ ଚାଲିଗଲେଣି, ବିଶ୍ରାମ କରିବ, ଆସ ଆମରି ହୋଟେଲରେ। କିନ୍ତୁ କୃତଜ୍ଞ ହେଲି ତୁମର ଏ ସଂଯମ ଦେଖି। ସଂଯମ ତୁମେ ଦେଖାଇଛ ସାରା ଜୀବନ, ବିଶେଷରେ ଶାଶ୍ୱତର ଜନ୍ମ ମୁହୂର୍ତ୍ତରୁ। ଏ ପର୍ଯ୍ୟନ୍ତ ଯୋଗସିଦ୍ଧ ପୁରୁଷ ଭାବରେ ଯାହା ଆଚରଣ କରିଆସିଛ ତାହାର ତୁଳନା ନାହିଁ। ଆମେ କ୍ଷୁରଧାରରେ ଚାଲିଛୁ, କହି ରଖେ ତୁମ ରକ୍ତର କରବିକୁ ତୁମେ ଆଜି ଆଶୀର୍ବାଦ କରିଛ ପୂର୍ଣ୍ଣ ବିକଶିତ ହେବା ପାଇଁ। ଆସ, ମୁଁ ଜାଣେ କି ଦାରୁଣ ଅସହାୟ ମୁହୂର୍ତ୍ତ ଥିଲା ତୁମ ପାଇଁ। ଆସ, ତୁମେ ଥରୁଛ, ମୋର ହାତ ଧର, ଗାଡ଼ିକୁ ଉଠି ଆସ। ଶରୀରକୁ କାର୍ ଭିତରେ ଆଉଜାଇ ଦେଇ ମୁଁ ସ୍ତବ୍ଧ ହୋଇ ବସି ରହିଲି କେତେ କ୍ଷଣ। ପଚାରିଲି, ଶାଶ୍ୱତ ଆଉ ଶାଶ୍ୱତୀ ସେମାନେ ଅନ୍ୟ ଗାଡ଼ିରେ ଉଠିଗଲେଣି। ଅନିର୍ବାଣ, ସେ ଅପ୍ରତ୍ୟାଶିତ ଘଟଣାରେ ପ୍ରାୟ ବିହ୍ୱଳ, ତାଙ୍କ କଥା ସେ ବୁଝିବେ, ସେ ଶକ୍ତି ତାଙ୍କର ଅଛି। ମୋ ହୋଟେଲକୁ ମୁଁ ଯିବି, ତୁମର ଆନନ୍ଦରେ ମୁଁ ନିରାନନ୍ଦ ସୃଷ୍ଟି କରିବି କାହିଁକି? ତୁମ ସହିତ ମୋର ଅବସ୍ଥାନ କେବେ ଜୀବନରେ ସୃଷ୍ଟି କରିଛି କି? ଆଜି କାହିଁକି ଏ କଥା? ଗୋଟେ ପ୍ରଶ୍ନ ପଚାରିବି, ମୁଁ ଜାଣେ ଯାହା ପଚାରିବ। ତୁମେ ଚାହିଁଥିଲ ଶାଶ୍ୱତର ବିବାହ ବିଷୟରେ ମୁଁ କିଛି ନ ଜାଣେ? ହଁ, ଉତ୍ତର ଦେଲା କରୁଣା, ବାହାର ପୃଥିବୀ ଆଡ଼େ ମୁହଁ ଫେରାଇ। କାହିଁକି? ତୁମେ ଜାଣ ଅଚିନ୍ତ ତାହାର କାରଣ। ବିଶ୍ୱର କେଉଁ ଦିଗରେ ଏ ସମ୍ବାଦ ସଞ୍ଚରଣ ନ କରୁ, ସେ ବ୍ରତରେ ମୁଁ ବ୍ରତଶିଳା ହୋଇ ଏଯାଏ ଘୋର ତପସ୍ୟା କରିଆସିଛି, କିନ୍ତୁ ଈଶ୍ୱରଙ୍କର ବିଧାନ ଭିନ୍ନ ହୋଇଗଲା। ନହେଲେ ଶାଶ୍ୱତର ବିବାହ ବେଳେ ତମେ ପୁଣି ଦାର୍ଜିଲିଂରେ? ହଁ କରୁଣା, କାହିଁକି କେଜାଣି ମନ ଅଶାନ୍ତ ହୋଇଉଠିବାରୁ ମୁଁ ବ୍ୟତିବ୍ୟସ୍ତ ହୋଇ ଶାନ୍ତି ଖୋଜିବା ପ୍ରୟାସରେ ଏଠାକୁ ଚାଲି ଆସିଥିଲି। ତୁମେ ତାହେଲେ ଏ ବିବାହ ଗୋପନ ରଖିବା ପାଇଁ ଏତେ ଦୂର ଚାଲି ଆସିଥିଲ? କହ କରୁଣା, କ'ଣ ତୁମର ଅଭିପ୍ରାୟ ଥିଲା? କରୁଣା ଉତ୍ତର ଦେଲା, ହଁ ଅଚିନ୍ତ୍ୟ, ମୁଁ ଜାଣେ ତୁମର ପ୍ରକୃତି କ'ଣ। ଅତିମାତ୍ରାରେ ଭାବପ୍ରବଣ ହୋଇ ତୁମେ ଯେ କ'ଣ କରିଥାନ୍ତ ବା କ'ଣ କହିଥାନ୍ତ, ମୁଁ ସେ କଥା ଚିନ୍ତା କଲି। ସବୁପ୍ରକାର ଅପ୍ରୀତିକର ଅବସ୍ଥାକୁ ଦୂର କରିବା ପାଇଁ ମୁଁ ପ୍ରସ୍ତୁତ ହୋଇ ଏହି ପନ୍ଥାର ଆଶ୍ରୟ ନେଲି। ଯାନ ଚାଲିଥାଏ ସର୍ପିଳ ଗତିରେ ଗିରିପଥ ଦେଇ, ପାଇନ ବଣର ସୁସୁ ଶବ୍ଦ, ପବନର ଲୁଚକାଳି। ମୁଁ କହିଲି, ଦେଖିଲେ ତ ମୁଁ ଭାବପ୍ରବଣ ହୋଇନି, କିନ୍ତୁ ବଡ଼ କଷ୍ଟ। କରୁଣା ହାତ ଧରି ଅନୁନୟ କଲା, ଧନ୍ୟବାଦ। ମନେ ରଖ, ଶାଶ୍ୱତ ଶାଶ୍ୱତୀ ଆଗରେ ଆହୁରି ଶାନ୍ତ ହୁଅ, କିଛି ନ ଘଟିଲା ଭଳି ଆଚରଣ କର। ଶାଶ୍ୱତ ତୁମକୁ ଖୁବ୍ ଶ୍ରଦ୍ଧା କରେ, ସେ କଥା ତୁମେ ଜାଣ। ସେ ବି ଆଶ୍ଚର୍ଯ୍ୟ ହୋଇଛି ତୁମକୁ ଦେଖି ହଠାତ୍ ଏମିତି ପରିବେଶରେ। ମୁଁ କରୁଣାକୁ ଆଶ୍ୱାସନା ଦେଇ କହିଲି, ମୋର ଗୋଟିଏ ପ୍ରଶ୍ନ ମାତ୍ର। କହ କରୁଣା, ଧର୍ମଯାଜକ ପୁରୋହିତ ମୋତେ ସାକ୍ଷୀ ଭାବରେ ଠାବ କଲେ କିପରି? ଜୀବନରେ ତାଙ୍କ ସହିତ ମୋର କେବେ ବି କେଉଁଠି ସାକ୍ଷାତ ହୋଇନି। ସେ ଦାର୍ଜିଲିଂବାସୀ, ମୁଁ ଓଡ଼ିଶାର, କେମିତି ସମ୍ଭବ ହେଲା? ଏତିକି ବେଳେ କରୁଣାର ଆଖିରୁ ବିଗଳିତ ଅଶ୍ରୁଧାରା ଗଡ଼ି ଆସିଲା। ମୁଁ କହିଲି, ଏ ପ୍ରଶ୍ନ ତୁମକୁ କଷ୍ଟ ଦେଇଥିବ, ମାତ୍ର ମୋର ମନେ ହେଉଛି ଈଶ୍ୱରଙ୍କ ଦୃଷ୍ଟିରେ ଆମର ପୂର୍ବ ଆଚରଣରେ ଆମେ ଅପବିତ୍ର ନୁହୁଁ। ତୁମେ ମୋତେ ଆକାଂକ୍ଷା କରିଥିଲ, ମୁଁ ବି ସେ ଥିଲା 25 ବର୍ଷ ତଳର ଦୁଇ ଆତ୍ମାର ମିଳନ ଉତ୍ସବ। କହ କରୁଣା, ମନ୍ଦିରରେ ଯେ ଯୁଗ୍ମ ଜୀବନର ପ୍ରତିଷ୍ଠା ହେଲା, ସେଆଡ଼କୁ ଅନାଇ କହ, ଆମେ କ'ଣ ଅପବିତ୍ର? ତାହେଲେ ଶାଶ୍ୱତର ପରିଣୟ ବେଳେ ମୋତେ ପ୍ରଭୁ ଦାର୍ଜିଲିଂକୁ ଆଣିଲେ କାହିଁକି? ସବୁ ଖ୍ୟାଳନ କରିଛନ୍ତି ସେ ତାଙ୍କର ଅମୃତ କୃଶର ସ୍ପର୍ଶରେ, ନୁହେଁ କି? ହଁ ଅଚିନ୍ତ୍ୟ, ଏହା ମୁଁ ବି ବୁଝିପାରୁଛି। ଏ ଘଟଣା ଘଟିଲା କିପରି? ଏହି ମାନବର ପ୍ରଜ୍ଞା ଲୋପ ପାଇଯାଏ, ଈଶ୍ୱରାନୁଭୂତିରେ ସଂସାର ଚାଲେ। ସମସ୍ତେ ପଚାରୁଛନ୍ତି ଦାର୍ଜିଲିଂରେ ଏ ବିବାହ କାହିଁକି, ଏତେଦୂର ଏତେ ପଥ ପରିଶ୍ରମ? ଏହାର ଉତ୍ତର ମୁଁ କାହାକୁ କିଛି ଦେଇପାରିଲି ନାହିଁ ଅଚିନ୍ତ୍ୟ। ହୋଟେଲ ପ୍ରାଙ୍ଗଣରେ ଗାଡ଼ି ଛିଡ଼ା ହେଲା, ସ୍ୱାଗତ କୋଳାହଳ ଚିତ୍କାର। ଶାଶ୍ୱତ ଦୌଡ଼ି ଆସି କହିଲା, ମାମି ଏତେ ଡେରି କଲ କାହାନ୍ତି? ଅଚିନ୍ତ୍ୟ ବାବୁ ଏଇ ଯେ, ଆସନ୍ତୁ ଆସନ୍ତୁ। ଅନିର୍ବାଣ ହସି ହସି ହାତ ବଢ଼ାଇଲେ, ସେ ହାତ ଏକାଥରକେ ବଢ଼ି ଆସିଲା ନାହିଁ, ଥମିଗଲା, ତଥାପି ସହୃଦୟତା। ଆସ ଅଚିନ୍ତ୍ୟ, କରୁଣା ଏକ ଭିନ୍ନ ହସ ହସି, ଭିନ୍ନ ରଙ୍ଗିମା, ଭିନ୍ନ ଶରୀରର ହୋଇଯାଇ ସମସ୍ତଙ୍କ ସ୍ୱର ସହିତ ସ୍ୱର ମିଳାଇ କହିଲା, ଆସ ଅଚିନ୍ତ୍ୟ, ତୁମକୁ ପାଇ ଆମେ ସମସ୍ତେ ଆନନ୍ଦିତ, ଜାଣିପାରୁଛି ଡିନର ରେଡ଼ି। ଶୀଘ୍ର ଚାଲିଗଲା ବେଳେ ମୋରିଆଡ଼େ ମଧୁର କଟାକ୍ଷ ଢାଳି ସତେ ଯେମିତି ସେ କହୁଥିଲା, ସହନୀୟ ଏସବୁ ଅଚିନ୍ତ୍ୟ, ମୋଠାରୁ ବି କ୍ଷମା କର ପ୍ରିୟତମ, ଜନ୍ମ ଜନ୍ମାନ୍ତରରେ ରହିଯିବ ଏ ଅବଲୁପ୍ତ ରହସ୍ୟ ଏମିତି ଆଚ୍ଛନ୍ନ ହୋଇ। ମୁଁ ଜାଣେ ତୁମର ରକ୍ତ କଥା କହିବାକୁ ଉଚ୍ଛନ୍ନ ହେଉଛି, ସତ ଝଙ୍କାରରେ ଝଙ୍କୃତ ହେବାକୁ ତାହା ଇଚ୍ଛା କରୁଛି, କିନ୍ତୁ ନା ନା, ତମେ ବୁଝୁଥିବ ପ୍ରିୟତମ, ପାଇନ ଗଛମାଳାରେ ଗର୍ଜୁଛି ସମୀରଣ, ଗଭୀର ରାତ୍ରି, ଧବଳ ତୁଷାରର ଛିନ୍ନ ଛିନ୍ନ ସୂତାକ୍ଷରେ ଆବୃତ ହୋଇଛି ଦାର୍ଜିଲିଂ, ଆର କକ୍ଷରେ ଅନିର୍ବାଣ ଆଉ କରୁଣା, ମୁଁ ଏ କକ୍ଷରେ ବସି ରହିଛି ଶଯ୍ୟା ଉପରେ, ଦେଖୁଥିଲି ଗବାକ୍ଷର କାଚ ମଧ୍ୟରେ ବିଶ୍ୱ ବିଭୂତିରେ ସଂଯୋଜିତ କରୁଣା ସହିତ ଆଦ୍ୟ ପ୍ରଣୟର ସାର୍ଥକ ଦୃଶ୍ୟ ଦୃଶ୍ୟାନ୍ତର। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ରକ୍ତକରବୀ। ରହିଲୁ, ନମସ୍କାର।